ତେଣୁ ଏଠି କୁହାଯାଉଛି ଭଗବାନ ହସ୍ତିନାପୁରରୁ ଆସି ପହଞ୍ଚିଗଲେ ଦ୍ୱାରକାକୁ। ଆଗତ୍ୟ ଭଗବାନ ତସ୍ମାତ୍ କହିଲେ ସେଇ ହସ୍ତିନାପୁରରୁ ତସ୍ମାତ୍, ଆଉ କେତେ ସ୍ଥାନରେ ରଖାଯାଏ ତାତ, ତାତ ବୋଲି ସମ୍ବୋଧନ କରୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ। ଯାହା ହଉ ଭଗବାନ ଆସିଲେ, ଆଗତ୍ୟ ଭଗବାନ ତସ୍ମାତ୍, ଭଗବାନ ସେ ସାଧାରଣ ବ୍ୟକ୍ତି ନୁହନ୍ତି। ଏଥିପାଇଁ ଭଗବଗୀତାରେ ବ୍ୟାସଦେବ ଯେତେବେଳେ ଭଗବଗୀତା ରଚନା କଲେ, ମହାଭାରତ ମହାଭାରତରେ ଭଗବଗୀତା ରଚନା କଲେ, ସେ କହିଲେନି କୃଷ୍ଣ ଉବାଜ ବୋଲି ବା ଶ୍ରୀକୃଷ୍ଣ ଉବାଜ ବୋଲି କହିଲେ ନାହିଁ, ସେ କହିଲେ ଶ୍ରୀ ଭଗବାନ ଉବାଜ। କାହିଁକି କହିଲେ ସେଇଟା? ତଥାପି ଶ୍ରୀ ଭଗବାନ ଉବାଜ କହିକରି ମଧ୍ୟ ତଥାପି ଲୋକମାନେ ବୁଝିପାରୁନାହାନ୍ତି ପରମାତ୍ମାନେ କିଏ କ'ଣ କହୁଛନ୍ତି। କିନ୍ତୁ ବ୍ୟାସଦେବ ଯେତେବେଳେ ରଚନା କରିଛନ୍ତି ଏଇଟାକୁ ଭଗବଗୀତା, ସେ ଲେଖିଲାନି କୃଷ୍ଣ ଉବାଚ ବୋଲି, ସେ କହିଲେ ଭଗବାନ ଉବାଚ। ଭଗବାନ ଉବାଚ କହିବାର ଦେଶ ଭଗବାନ କେତେ ସହଜରେ ଜଣେ ଭଗବାନ ଜାଣିପାରିବେ। ଭଗବାନ ଯଦି ଦୁର୍ଲଭ କୁହାଯାଇଛି, ବେଦିଷୁ ଦୁର୍ଲଭ, ସମସ୍ତ ବେଦ ପାଠ କରିକି ମଧ୍ୟ ଜଣେ ଭଗବାନ ଜାଣିପାରିବେ ନାହିଁ, ବେଦିଷୁ ଦୁର୍ଲଭ। କିନ୍ତୁ ଅଦୁର୍ଲଭ ଆତ୍ମଭକ୍ତ, କିନ୍ତୁ ଯେଉଁମାନେ ଭକ୍ତି ରହିଛି ତାଙ୍କ ପାଇଁ ଭଗବାନ ସୁଲଭ ହୋଇଯାଆନ୍ତି। ତେଣୁ ଅନ୍ତତଃ ପକ୍ଷେ ଜଣେ ଯେତେ ମୂର୍ଖ ମୂର୍ଖ ସବୁଠାରୁ ବଡ଼ ମୂର୍ଖ ବ୍ୟକ୍ତି ହେଲେ ମଧ୍ୟ ସେ ଜାଣିପାରିବ ଭଗବାନ ଲେଖା ହେଇଛି, ଭଗବତ ଗୀତାରେ ଲେଖା ହେଇଛି ଭଗବାନ। ତେଣୁ ସେ ଅନୁସାରେ ସେ ଭଗବାନ, ସେ ଇଏ ହେଉଛି ଭଗବାନ। ଭଗବାନ ଜାଣିବାଟା କ'ଣ କଷ୍ଟ, କେଉଁଠି ହେଲା? ଭଗବାନ ସହଜ କରିଦେଲେ। କିନ୍ତୁ ଯେଉଁମାନେ ବେଶୀ ବିଦ୍ୱାନ ବ୍ୟକ୍ତି ରହିଛନ୍ତି ସେ ଦେଖିପାରିବେ ନାହିଁ, କେଉଁଠି ଭଗବାନ ଦେଖିପାରିବେ ନାହିଁ। ଯେମିତି ହିରଣ୍ୟକଶିପୁ କେତେ ପ୍ରକାର ସବୁ ତାହାର ଥିଲା, ଜ୍ଞାନ ଥିଲା, କ'ଣ ବହୁତ ପ୍ରକାର ସିଦ୍ଧି ଥିଲା, କିଛି କ'ଣ ଥିଲା, କିନ୍ତୁ ସେ କହୁଥିଲା ଭଗବାନ କେଉଁଠି ନାହାନ୍ତି। ଏତେ ସବୁ ଶକ୍ତି ପାଇକିରି କହିଲା ଭଗବାନ କେହି ନାହାନ୍ତି। ମଧନ୍ୟ ଜଗଦୀଶ୍ୱର, ମୋ ଠାରୁ ଆଉ କିଏ ଅନ୍ୟ ଜଣେ ଜଗଦୀଶ୍ୱର ଅଛନ୍ତି, ଜଗତର ଈଶ୍ୱର ଅଛନ୍ତି, ଭଗବାନ ଆଉ କିଏ ଅଛନ୍ତି। ଯସ୍ତୋୟା ମନ୍ଦ ଭାଗ୍ୟୁକ୍ତା ମଦନ୍ୟ ଜଗଦୀଶ୍ୱର କ୍ୱାସ, ସେ କେଉଁଠି ଅଛନ୍ତି? ଯଦି ସର୍ବତ୍ର ଯଦି ତୁମେ କହୁଛ, ପ୍ରହ୍ଲାଦ କହୁଛନ୍ତି ପ୍ରଭୁ ପିତା ପିତା ସେଠି କହୁନାହାନ୍ତି, ସେ କହୁଛନ୍ତି ଭଗବାନ ସବୁଠାରେ ଅଛନ୍ତି। ଯଦି ସେ ସର୍ବତ୍ର କସ୍ମା ସ୍ତମ୍ଭେ ନ ଦିଶ୍ୟତି, କାହିଁକି ତୁମେ ଦେଖାଯାଉନାହାନ୍ତି ସ୍ତମ୍ଭରେ, କାହିଁକି ଦେଖାଯାଉନାହାନ୍ତି? ସେ ଦେଖିପାରୁନଥିଲେ, କେଉଁଠି ଭଗବାନ ଦେଖିପାରୁନଥିଲେ, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁଠି ଭଗବାନ ଦେଖିବେ। ପ୍ରହ୍ଲାଦ କହିଲେ ହଁ ଦୃଶ୍ୟତେ ଦେଖାଯାଉଛନ୍ତି, ମୋତେ ଦେଖାଯାଉଛନ୍ତି, ମୋତେ ଦେଖାଯାଉଛନ୍ତି, ଭଗବାନ ସବୁଠାରେ ଅଛନ୍ତି, ବିଦ୍ୟମାନ ଅଛନ୍ତି। ତେଣୁ ଯେଉଁମାନଙ୍କର ସେହିଭଳି ଭାବରେ ଚକ୍ଷୁ ରହିଛି, ପ୍ରେମାଞ୍ଜନ ଚଳିତ ବ୍ୟକ୍ତି ବିଲୋଚନ ସନ୍ଥ ସଦୈବ ହୃଦୟସୁ ବିଲୋକୟନ୍ତି, ଜଂଶ୍ୟାମ ସୁନ୍ଦରମ ଚିନ୍ତ୍ୟ ଗୁଣ ସ୍ୱରୂପମ ଗୋବିନ୍ଦ ମାଲ ପୁରୁଷାଂ ତମହଂ ଭଜାମି। ଯେଉଁମାନଙ୍କର ଚକ୍ଷୁରେ ଏ ପ୍ରେମ ରୂପକ ଅଞ୍ଜନ ଲାଗିଛି, ଆମ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଏ ଅଞ୍ଜନ କେଉଁଠି ମାର୍କେଟରେ ମିଳିବ ନାହିଁ, ଏ ଅଞ୍ଜନ କେଉଁଠି ମିଳିବ, କେଉଁଠି ମିଳିବ ଏ ଅଞ୍ଜନ? ଏ ଅଞ୍ଜନ ଯେଉଁମାନେ ସେ ଅଞ୍ଜନ ଲଗେଇଛନ୍ତି ତାଙ୍କ ପାଖରେ ମିଳିବ। ଯେଉଁମାନେ ସାଧୁ ଗୁରୁ ବୈଷ୍ଣବ ଏମାନେ ସବୁ ଭଗବାନ ଦର୍ଶନ କରୁଛନ୍ତି ସେମାନଙ୍କ ପାଖରୁ ଏ ଅଞ୍ଜନ ମିଳିବ, ତାଙ୍କ କୃପାରୁ ଆମେ ଅଞ୍ଜନ ପ୍ରାପ୍ତ ହୋଇପାରିବା, ଯାହାଫଳରେ କି ଯେମିତି ସେମାନେ ଭଗବାନ ଦର୍ଶନ କରୁଛନ୍ତି ଆମେ ମଧ୍ୟ ସେଇଭଳି ଭାବରେ ଭଗବାନ ଦର୍ଶନ କରିପାରିବା। ତେବେ ସବୁ ସମୟରେ ଖାଲି ଦର୍ଶନ ମାଧ୍ୟମରେ ଯେ ଜ୍ଞାନ ହେବ ତା ନୁହଁ, ବିଭିନ୍ନ ପ୍ରକାର ଅନୁଭୂତି ରହିଛି। ଯେମିତି ପାଞ୍ଚଟି ତତ୍ଵ ରହିଛି ଭୌତିକ ଜଗତରେ, ପାଞ୍ଚଟି ତତ୍ଵ ରହିଛି, ସବୁକିଛିକୁ ଆମେ ଦେଖିପାରିବା ନାହିଁ। ଯେଉଁଠାରେ ଅଗ୍ନି ତତ୍ତ୍ୱ ରହିଛି ସେଇଠି ଆମେ ଚକ୍ଷୁରେ ଦେଖିପାରିବା, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏ ପାଞ୍ଚଟି ବସ୍ତୁ ରହିଛି, ଏହି ମାଧ୍ୟମରେ ଆମେ କିଛି ଅନୁଭବ କରୁଛେ ବା ଉପଲବ୍ଧି କରୁଛେ। ବାୟୁଟାକୁ ଆମେ କ'ଣ ପ୍ରଥମେ ହେଲା ଶବ୍ଦ, ଶବ୍ଦଟାକୁ ଆମେ କେମିତି ଆଖିରେ ଦେଖିବା, ଶବ୍ଦ ଏଠି ସବୁ ଶବ୍ଦ ତରଙ୍ଗ ସବୁ ଚାଲିଛି ଆମେ ଦେଖିପାରୁଛେ ଶବ୍ଦ ତରଙ୍ଗ, ଶବ୍ଦ ତରଙ୍ଗ ଦେଖିବା ପାଇଁ ହେଲେ ବା ବୁଝିବା ପାଇଁ ହେଲେ ଆମକୁ କ'ଣ କରିବାକୁ ପଡ଼ିବ, କର୍ଣ୍ଣ ମାଧ୍ୟମରେ ଏଇଟାକୁ ଉପଲବ୍ଧି କରିବା। ଆକାଶ ଥିବାରୁ ଏଠି ଶବ୍ଦ ତରଙ୍ଗ ଆସୁଛି ଏବଂ ଶବ୍ଦ ତରଙ୍ଗ ବୁଝିବା ପାଇଁ ହେଲେ ଆମେ କର୍ଣ୍ଣ ମାଧ୍ୟମରେ ବୁଝିପାରିବା, ଯାହାର କର୍ଣ୍ଣ ଠିକ୍ କାମ କରୁଛି ସେ ଦେଖିପାରିବ, ବୁଝିପାରିବ ଶବ୍ଦ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ଶବ୍ଦ ତରଙ୍ଗ, ଶବ୍ଦ ତରଙ୍ଗ କହିବା ଆମେ ଆଖିରେ ଦେଖିବୁ, କେମିତି ଦେଖିବୁ ତମେ? ସେହିଭଳି ଭାବରେ ସ୍ପର୍ଶ, ସ୍ପର୍ଶକୁ କେମିତି ଆମେ ଜାଣିବା, ସ୍ପର୍ଶଟା ଆମର ତ୍ୱକ୍ ବା ଚର୍ମ ମାଧ୍ୟମରେ ଆମେ ଉପଲବ୍ଧି କରିବା। ଯେମିତି ବାୟୁ, ବାୟୁଟାକୁ ଆମେ ଆଖିରେ ଦେଖିପାରିବା ନାହିଁ, ବାୟୁଟା ଯେତେବେଳେ ଫ୍ୟାନ୍ ବୁଲୁଛି, ଥଣ୍ଡା ପବନ ଆସୁଛି, ଶରୀରରେ ଲାଗୁଛି, ବହୁତ ଆନନ୍ଦ ଲାଗୁଛି, ତେଣୁ ଏଇଟାକୁ ଆମେ ଚର୍ମ ମାଧ୍ୟମରେ ବାୟୁଟାକୁ ଉପଲବ୍ଧି କରିପାରିବା ବା ବୁଝିପାରିବା, ଚକ୍ଷୁ ମାଧ୍ୟମରେ ଦେଖିପାରିବା ନାହିଁ। ଏ ସ୍ପର୍ଶ, ସ୍ପର୍ଶ ଅନୁଭୂତିଟା ଆମେ ଚର୍ମ ବା ତ୍ୱକ୍ ମାଧ୍ୟମରେ ଜାଣିବା। ସେହିଭଳି ଭାବେ ରୂପ, ରୂପକୁ ଦେଖିବା ପାଇଁ ହେଲେ ଆମେ ଚକ୍ଷୁରେ ଦେଖିପାରିବା, ଏ ରୂପରେ ରହିଛି ଅଗ୍ନି ତତ୍ତ୍ୱ ରହିଛି, ଅଗ୍ନିଟାକୁ ଆମେ ଚକ୍ଷୁରେ ମାଧ୍ୟମରେ ଦେଖିପାରିବା। ସେହିଭଳି ଭାବରେ ସ୍ୱାଦ ସ୍ପର୍ଶ ରୂପ ରସ, ଟେଷ୍ଟଟା କେମିତି ଆମର ଖାଦ୍ୟକୁ ଯେଉଁ ରହିଛି ଭଗବାନ ପାଖରେ ଭୋଗ ଲାଗୁଛି, ତାର ଟେଷ୍ଟ କେମିତି ହେଇଛି ଆମେ ଚକ୍ଷୁରେ ଦେଖିପାରିବା, ତାର ଟେଷ୍ଟ ଜାଣିବାକୁ ହେଲେ ଆମେ ଜୁହା ମାଧ୍ୟମରେ ତାର ଟେଷ୍ଟ ଜାଣିବା ଜୁହା, କିନ୍ତୁ ଭଗବାନ ଚକ୍ଷୁରେ ଦେଖି ମଧ୍ୟ ଜାଣିପାରିବେ, କାରଣ ଭଗବାନଙ୍କର ଯେକୌଣସି ଇନ୍ଦ୍ରିୟ ଯେକୌଣସି କାର୍ଯ୍ୟ କରିବେ, ଅଙ୍ଗାଣି ଯଶ ସକଳ ଇନ୍ଦ୍ରିୟ ଭିତ୍ତିମାନ୍ତି।
କିନ୍ତୁ ଆମେ ଆଉ ଚକ୍ଷୁରେ ଦେଖି ଜାଣିପାରିବୁ ନାହିଁ ଏଠି ଟେଷ୍ଟ ହେଇଛି କି ନାହିଁ। ଦେଖିବା ପାଇଁ ବଢ଼ିଆ ଲାଗୁଥିବ, ବହୁତ ସୁନ୍ଦର ହେଇଥିବ, ବହୁତ ଟେଷ୍ଟ ହେଇଥିବା ଭଳି ଲାଗୁଥିବ, କିନ୍ତୁ ଦେଖିଲା ବେଳେ ଖାଇଦେଲା ବେଳେ ଭାରି ଗୁଣ ହେଇନାହିଁ। ଯେତେବେଳେ ଜିଭାରେ ସ୍ପର୍ଶ କରୁଛେ ସେତେବେଳେ ଜାଣୁଛେ ତାର ଟେଷ୍ଟ ଜାଣୁଛେ, ଏଇଟା ହେଉଛି ରସ। ରସ ରସୁହମ ସୁକମ ଦେଇ ଭଗବାନ ଜଳରେ ସେ ହେଉଛି ରସ। ଏବଂ ଗନ୍ଧ, ଗନ୍ଧ ଆସିଲା କେଉଁଥିରେ ଦେଖିବା, ଗନ୍ଧକୁ ଚକ୍ଷୁରେ ଆମେ ଦେଖିପାରିବା ନାହିଁ, ବା କର୍ଣ୍ଣରେ ଶୁଣିପାରିବା ନାହିଁ, ବା କ'ଣ ତୋ ଚର୍ମ ମାଧ୍ୟମରେ ଏଟାକୁ ଉପଲବ୍ଧି କରିପାରିବା ନାହିଁ। ଗନ୍ଧଟାକୁ ବୁଝିବା ପାଇଁ ହେଲେ ଆମକୁ ଜାଣିବାକୁ ପଡ଼ିବ କ'ଣ, ନାସିକା ଭଗବାନ ଦେଇଛନ୍ତି। ପାଞ୍ଚଟି ତତ୍ତ୍ୱକୁ ଜାଣିବା ପାଇଁ ହେଲେ ସେଇଭଳି ଭାବରେ ଭଗବାନ ଦେଇଛନ୍ତି। କ'ଣ ସେ ଶ୍ଳୋକଟି ଅଛନ୍ତି ଭଗବତାରେ, ଏଇ ଯେଉଁ ରହିଛି କ'ଣ ସେ ଶ୍ଳୋକ ସବୁ ରହିଛି, ଇଏ ଯେଉଁ ରହିଛି, ଇଏ ଯେଉଁ ରହିଛି ବିଷୟ ସବୁ ରହିଛି, ବିଷୟର ବସ୍ତୁ ଏ ତନ୍ମାତ୍ର, ବିଷୟ ଏ ତନ୍ମାତ୍ର, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏସବୁ ତନ୍ମାତ୍ର, ଏଇଟାକୁ ଆମେ ଉପଲବ୍ଧି କରିବା ପାଇଁ ଭଗବାନ ସେଇଭଳି ଭାବରେ ଆମକୁ ଦେଇଛନ୍ତି। ଭଗବାନ ଯଦି ଚକ୍ଷୁ ନ ଦେଇଥାନ୍ତେ ଆମେ ଦେଖିପାରିନଥାନ୍ତେ। ଯେମିତି ଆମେ କହିବା ଯେଉଁ ରହିଛି ପେଚା ରହିଛି, ଭଗବାନ ଯଦିଓ ଦେଇଛନ୍ତି ତାକୁ ଚକ୍ଷୁ ଦେଇଛନ୍ତି, କିନ୍ତୁ ସେ ଆଲୋକ ଦେଖିପାରୁନାହିଁ, ଆଲୋକ ଦେଖିପାରୁନାହିଁ, ସେ ରାତିରେ କିଛି ଦେଖିପାରୁଛି, ଦିନବେଳା ସେ ଦେଖିପାରିବ ନାହିଁ, ସେ କେଉଁ ସୂର୍ଯ୍ୟ ନାହାନ୍ତି ବୋଲି ସେ କହିବ। ସେଇଭଳି ଭାବରେ ଭଗବାନ ପାଞ୍ଚଟି ବିଷୟ ରହିଛି, ଏ ପାଞ୍ଚଟି ବିଷୟକୁ ଉପଲବ୍ଧି କରିବା ପାଇଁ ପାଞ୍ଚଟି ଆମର ଶରୀରରେ ସେଭଳି ଭାବରେ ଦେଇଛନ୍ତି, ଇନ୍ଦ୍ର ସବୁ ଦେଇଛନ୍ତି, ଏହି ମାଧ୍ୟମରେ ଆମେ ଏସବୁ ଉପଲବ୍ଧି କରିପାରିବା। ତେଣୁ ସେହିଭଳି ଭାବରେ ଭଗବତ ବସ୍ତୁକୁ ଉପଲବ୍ଧି କରିବା ପାଇଁ ଏ ପାଞ୍ଚଟି ମାଧ୍ୟମରେ ସେଟା ଉପଲବ୍ଧି କରିପାରିବା ନାହିଁ। ଏ ପାଞ୍ଚଟି ଯେଉଁ ରହିଛି ଭଗବାନ ଦେଇଛନ୍ତି, ଚକ୍ଷୁ ଆମେ ଦେଖିପାରିବା, କର୍ଣ୍ଣ ମାଧ୍ୟମରେ ଶୁଣିପାରିବା, ନାସିକ ମାଧ୍ୟମରେ ଆବରଣ କରିପାରିବା, ଜିଭା ମାଧ୍ୟମରେ ଶବ୍ଦ କ'ଣ କଥା କହିପାରିବା, ବା ଶବ୍ଦକୁ ବୁଝିପାରିବା, ବା ଏସବୁ ଯେଉଁ ଜିନିଷ ରହିଛି, ବା ରସକୁ ଆସ୍ୱାଦନ କରିପାରିବା, ଏସବୁ ରହିଛି, କିନ୍ତୁ ଭଗବାନଙ୍କୁ ଏସବୁ ଇନ୍ଦ୍ରିୟ ମାଧ୍ୟମରେ ଜାଣିପାରିବ ନାହିଁ। ଦିନେ ଭଗବାନଙ୍କୁ କୁହାଯାଏ କ'ଣ, ଭଗବାନ ହେଉଛନ୍ତି କ'ଣ, ସେ ହେଉଛନ୍ତି ଅଧକ୍ଷତ। ଆମର ଯେଉଁ ଇନ୍ଦ୍ରିୟମାନେ ରହିଛନ୍ତି, ଏ ଇନ୍ଦ୍ରିୟମାନଙ୍କର ସେ ହେଉଛନ୍ତି ଉର୍ଦ୍ଧରେ ଅଧକ୍ଷ, ସେଥିପାଇଁ ଭଗବାନଙ୍କୁ ଗୋଟେ ନାମ ହେଉଛି ଅଧକ୍ଷତ। ଅଥ ଶ୍ରୀକୃଷ୍ଣ ନାମାଦି ନାମ ଭବେତ୍ ଗ୍ରାହ୍ୟମିନ୍ଦ୍ରେଇ ସେବନ କେଉଁ ସ୍ୱୟଂ ସ୍ମୃତି ଅଧ। ଭଗବାନଙ୍କୁ ଆମେ ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ଜାଣିପାରିବା ନାହିଁ, ତାକୁ ଜାଣିବା ପାଇଁ ହେଲେ ଆମର ଯେଉଁ ରହିଛି ଅର୍ଥାତ୍ ଶ୍ରୀକୃଷ୍ଣ ନାମ ଆଦି ଭଗବାନଙ୍କ ନାମ ଇତ୍ୟାଦି, ନାମ ରୂପ ଗୁଣ ଲୀଳା ଇତ୍ୟାଦି ଯାହା ସବୁ ରହିଛି, ଏସବୁ ଆମର ଭୌତିକ ଇନ୍ଦ୍ରିୟ ମାଧ୍ୟମରେ ଜାଣିପାରିବା ନାହିଁ। କିନ୍ତୁ ତାହେଲେ ଆମେ କ'ଣ କରିବା, ଆଉ ଭଗବାନ ଜାଣିପାରିବା ନାହିଁ, ଆଉ କାହିଁକି ଭଗବାନ ବିଷୟରେ ଆଲୋଚନା କରିବା, ଚିନ୍ତା କରିବା, ଆଲୋଚନା କରିବା, ଚିନ୍ତା କରିବା, ବା ସେ ବିଷୟରେ ଅନୁସନ୍ଧାନ କରିବା କାହିଁ କରିବା, ନା ହେଇପାରିବ, କେମିତି ହେଇପାରିବ, ନା ସେବନ ମୁଖ୍ୟ ହେଇ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଭଗବାନଙ୍କର ସେବା କରାଯିବ ତାହେଲେ ସ୍ୱୟଂ ସ୍ଫୁରତି ଅଧ, ଭଗବାନ ନିଜେ ସ୍ଫୁରିତ ହେବେ, ଆମ ନିଜ ଚେଷ୍ଟାରେ ଭଗବାନଙ୍କୁ ଉପଲବ୍ଧି କରିପାରିବା ନାହିଁ। ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଉପଲବ୍ଧି କରିପାରିବା କେତେବେଳେ, ନା ଭଗବାନ ଯେତେବେଳେ କୃପା କରିବେ ସେତେବେଳେ ଆମେ ଭଗବାନଙ୍କୁ ଉପଲବ୍ଧି କରିପାରିବା, ଚକ୍ଷୁ ମାଧ୍ୟମରେ ଭଗବାନ ଦର୍ଶନ କରିପାରିବା। କେତେ ସୁନ୍ଦର ରୂପ ରହିଛି, ବେଣୁ ମହାରାଜ ଭଗବାନ ଦର୍ଶନ କରୁଥିଲେ, ସେଥିପାଇଁ ଆଜି ସାରା ପୃଥିବୀରେ ଯେତେ ଇସ୍କନ କେନ୍ଦ୍ର ରହିଛି, ଯେତେ ଭଗବାନଙ୍କ ରୂପ ସବୁ ରହିଛି, ଆମେ ଯୁଆଡ଼େ ଦେଖିବା ଭଗବାନଙ୍କ ରୂପ ଦେଖିଲେ ସବୁ ଇସ୍କନର ଚିତ୍ର ସବୁ ରହିଛି, କାରଣ ପ୍ରଭୁପାଦ ମହାରାଜ ସେସବୁ ତାଙ୍କର ଶିଷ୍ୟମାନଙ୍କୁ ଦେଇଥିଲେ, ଭଗବାନଙ୍କ ରୂପର କଳ୍ପନାକୁ ଦେଇଥିଲେ, ଏଇଭଳି ଭାବରେ ଭଗବାନଙ୍କ ରୂପ। ତେଣୁ ସେମାନେ ପ୍ରଭୁପାଦ ମହାରାଜଙ୍କ ଦ୍ୱାରା ଭଗବାନଙ୍କ ରୂପକୁ ଦେଖୁଥିଲେ ସେମାନେ, ତେଣୁ ବହୁତ ସୁନ୍ଦର ସୁନ୍ଦର ଭଗବାନଙ୍କର ରୂପ ସବୁ ଅଙ୍କା ଅଙ୍କିତ କରାଯାଇଛି। ଭଗବାନ ହେଉଛନ୍ତି ଜଗତରେ, ଏ ଭୌତିକ ଜଗତରେ ନୁହନ୍ତି, କିନ୍ତୁ ଏ ଭୌତିକ ଜଗତରେ ମଧ୍ୟ ସେସବୁ ତାଙ୍କର ସବୁ ରୂପ ସବୁ ଇଏ କରିକି ବହୁତ ସୁନ୍ଦର ସୁନ୍ଦର ଚିତ୍ର ସବୁ କରିଛନ୍ତି, କାରଣ ସେ ଭଗବାନ ଦର୍ଶନ କରୁଥିଲେ, ଭଗବାନ ଦର୍ଶନ କରୁ ତାଙ୍କୁ ଉପଲବ୍ଧି କରୁଥିଲେ ଭଗବାନଙ୍କୁ, ସେ ଉପଲବ୍ଧି କରିବା ପାଇଁ ଇଏ ହେଉଛି ଭକ୍ତି। ଏଇ ଯେଉଁ ଇନ୍ଦ୍ରିୟମାନଙ୍କ ସହିତ ଯଦି ଆମେ ଭକ୍ତିକୁ ଇନ୍ଦ୍ରିୟ ଦ୍ୱାରା ଭକ୍ତି ମାଧ୍ୟମରେ ଭଗବାନ ସହିତ ଯୁକ୍ତ ହେବା, ତାହେଲେ ଆମେ ଦେଖିପାରିବା, ବୁଝିପାରିବା, ଶୁଣିପାରିବା, ଆଗ୍ରହଣ କରିପାରିବା, ସବୁକିଛି ହେଇପାରିବ। କିନ୍ତୁ ଯଦି ଭକ୍ତି ନାହିଁ ତାହେଲେ ଆମେ ବୁଝିପାରିବା ନାହିଁ ଭଗବାନଙ୍କୁ। ତେଣୁ ଯେମିତି ଆମର କୁହାଯାଏ ଗୋଟେ ପିଲା ପାଠ ପଢ଼ୁଛି, ତାକୁ କ'ଣ ସବୁ ଗୁଣନ ଶିଖୁଛି, ଦୁଇ ଜଣ ଚାରି ଦୁଇ ତିନି ଛଅ ସବୁ ଶିଖୁଛି, ସେଠି ସିଏ ଅବଜେକ୍ସନ୍ କରୁନାହିଁ କାହିଁକି ଦୁଇ ଜଣ ଚାରି ହେଲା, କାହିଁକି ଦୁଇ ଜଣ ପାଞ୍ଚ ନ ହେଲା, ଏସବୁ ସେ ସବୁ ଶିଖିଯାଉଛି, ତାହାଦ୍ୱାରା ସେ ବୁଝିପାରୁଛି। ସେହିଭଳି ଭାବରେ ଆମେ ଆମର ଥରେ ଜଣେ ପ୍ରଭୁପାଦ ଜଣେ ପ୍ରଶ୍ନ ପଚାରିଲେ, ପ୍ରଭୁପାଦ ମହାରାଜ ପଚାରିଲେ କହିଲେ ୟୁ କ୍ୟାନଟ୍ ଆକ୍ସେପ୍ଟ ଏ ଭଗବତ ଗୀତା ବା ଏସବୁ ଜିନିଷ ବା ଭଗବାନଙ୍କୁ ୟୁ କ୍ୟାନଟ୍ ଆକ୍ସେପ୍ଟ ବ୍ଲାଇଣ୍ଡଲି, ଆମେ ଭଗବାନଙ୍କୁ ବା ଏସବୁ ଶାସ୍ତ୍ରକୁ ଅନ୍ଧ ଭାବରେ ଗ୍ରହଣ କରିପାରିବା ନାହିଁ, ଗ୍ରହଣ କରିବାଟା ଠିକ୍ ହେବ ନାହିଁ। ତେଣୁ ପ୍ରଭୁପାଦ ମହାରାଜ କହିଲେ ଅନ୍ଧ ଭାବରେ ଯଦି ଗ୍ରହଣ ନ କରିପାରିବ ତାହେଲେ ଅନ୍ଧ ଭାବରେ କାହିଁକି ପ୍ରତ୍ୟାଖ୍ୟାନ କରୁଛ ବା ରିଜେକ୍ଟ କରୁଛ କାହିଁକି, ଇଫ୍ ୟୁ କ୍ୟାନଟ୍ ଆକ୍ସେପ୍ଟ ବ୍ଲାଇଣ୍ଡଲି ୟୁ କ୍ୟାନଟ୍ ରିଜେକ୍ଟ ବ୍ଲାଇଣ୍ଡଲି ଅଶୋ। ପ୍ରଭୁପାଦ ମହାରାଜ ଏଭଳି ବହୁତ ଯୁକ୍ତି ସବୁ ଦେବେ, ଯୁକ୍ତି ଦେଇଛନ୍ତି, ଆମେ ଗ୍ରହଣ ନ କରିପାରିବା କିନ୍ତୁ ଆମେ କାହିଁକି ମନା କରେ ପ୍ରତ୍ୟାଖ୍ୟାନ କରିବା କାହିଁକି ଭଗବାନ ନାହାନ୍ତି ବୋଲି। ତମେ ଦେଖ ଭଗବାନ ଅଛନ୍ତି କି ନାହାନ୍ତି, ତମେ ଆଗ ଏଇ ଆସନରେ ଯାଅ ଭଗବାନ ଅଛନ୍ତି ଏଇ ବିଶ୍ୱାସ ରଖି ତମେ ଚାଲ, ତାହେଲେ ଗୋଟେ ଦିନ ଭଗବାନ ଦର୍ଶନ କରିବ। ଆଉ ନାହାନ୍ତି ବୋଲି କାହିଁକି ଏକାଥରେ ତ୍ୟାଗ କରିଦେଉଛ, ବହୁତ ମହାନ ବ୍ୟକ୍ତିମାନେ ଭଗବାନ ଗ୍ରହଣ କରିଛନ୍ତି। ତ ଆମେ ସେଇ ମହାଜନ ଦିନ କଥା ସେ ପନ୍ଥା ମହାଜନ ମାନେ ଯେଉଁ ପନ୍ଥାକୁ ନିର୍ଣ୍ଣୟ କରିଛନ୍ତି ଆମେ ସେଇଟା ଗ୍ରହଣ କରିବା। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଭଗବାନ ବହୁତ ସହଜ ଜାଣିବ, କିନ୍ତୁ ଆଉ ଯଦି ଆମେ ଅନ୍ୟ ମାଧ୍ୟମରେ ଠିକ୍ ଭାବରେ ଗ୍ରହଣ ନ କରିବା, ଶରଣ ନ ଯିବା, ତାହେଲେ ଆମେ ବୁଝିପାରିବା ନାହିଁ। ଅନେକ ବହୁତ ତାତ୍ତ୍ୱିକ ବ୍ୟକ୍ତି ଅଛନ୍ତି, ଭଗବାନ ଏଇ ପ୍ରଶ୍ନଟି ପଚାରିଥିଲେ ଅର୍ଜୁନ ଭଗବତ ସପ୍ତମ ଅଧ୍ୟାୟରେ, ଭଗବାନ ଯେତେବେଳେ କହିଲେ ଏ ଯେଉଁ ଭୌତିକ ଜଗତ ରହିଛି ଏଭଳି ଭାବେ ସୃଷ୍ଟି ହେଇଛି ଜଣେ ଭଗବାନ ଭୁଲିଯିବ, ଭଗବାନ ଭୁଲିଯିବା ପାଇଁ ଭୌତିକ ଜଗତ ସୃଷ୍ଟି ହେଇଛି, ମାୟା ମାୟା ହେଉଛି ଅନ୍ଧକାର, ଭଗବାନ ହେଉଛନ୍ତି ଆଲୋକ, କୃଷ୍ଣ ସୂର୍ଯ୍ୟ ସମ ମାୟା ହେଉ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ଏ ଭୌତିକ ଜଗତ କହିଲେ ମାୟାର ଜଗତ କାହିଁକି ନା ଜଣେ ଭଗବାନ ଭୁଲିଯିବା ପାଇଁ। ଯେମିତି ଉଦାହରଣ ଦିଆଯାଏ ସୂର୍ଯ୍ୟ, ସୂର୍ଯ୍ୟର ଉତ୍ତାପରେ ଜଳର ବାଷ୍ପରେ ପରିଣତ ହୋଇଯାଉଛି, ବାଷ୍ପରେ ପରିଣତ ହୋଇ ଯେତେବେଳେ ବାଦଲ ହୋଇଯାଉଛି ବା ମେଘ ହୋଇଯାଉଛି, ମେଘ ଉହାଡ଼ରେ ଆମେ ଦେଖିପାରୁନାହିଁ ସୂର୍ଯ୍ୟଙ୍କୁ ଦେଖିପାରୁନାହିଁ, ଯଦିଓ ସୂର୍ଯ୍ୟଙ୍କର ଶକ୍ତିରେ ଏଇ ମେଘ ହୋଇଛି କିନ୍ତୁ ମେଘ ଆଡ଼ୁଆଳରେ ଆମେ ସୂର୍ଯ୍ୟଙ୍କୁ ଦେଖିପାରୁନାହିଁ। ସେହିଭଳି ଭାବରେ ଭଗବାନଙ୍କର ଯଦିଓ ଶକ୍ତି ମାୟା, କିନ୍ତୁ ମାୟାର ଆବରଣ ଯେଉଁମାନେ ଅଛନ୍ତି ସେମାନେ ଭଗବାନ ଦର୍ଶନ କରିପାରିବେ ନାହିଁ। ତେଣୁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ହେଲେ ମାୟାରୁ ଉର୍ଦ୍ଧ୍ୱକୁ ଯିବାକୁ ପଡ଼ିବ, ମାୟାରୁ ମୁକ୍ତ ହେବାକୁ ପଡ଼ିବ। ସେଦିନ ଭଗବତ ଗୀତା ସପ୍ତମ ଅଧ୍ୟାୟ ଭଗବାନ କହିଲେ ଦୈବିଷା ଗୁଣମୟୀ ମମ ମାୟା ଦୂରତୟା, ଏ ଯେଉଁ ଭୌତିକ ଜଗତ ରହିଛି ଇଏ ହେଉଛି ଭଗବାନଙ୍କର ଦୈବୀ ଗୁଣ ବା ଇଏ ହେଉଛି କ'ଣ ଇଏ ହେଉଛି ଭଗବାନଙ୍କର ଯେଉଁ ରହିଛି ତିନି ପ୍ରକାର ଶକ୍ତି ରହିଛି, ଏ ଭଗବାନ ନିମ୍ନତର ଶକ୍ତି ଇଏ ହେଉଛି ଭୌତିକ ଶକ୍ତି ସତ୍ୱ ରଜତମ, ଏ ତିନି ଗୁଣରେ ସମସ୍ତେ ବନ୍ଧା ହୋଇକି ରହିଛନ୍ତି। କିନ୍ତୁ ମାମେ ଯେ ପ୍ରପଦ୍ୟନ୍ତେ ମାୟା ମେତାଙ୍କର ଦିଏ, ମୋର ଯେଉଁମାନେ ଶରଣରେ ଯିବେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ, ସେମାନେ ଭଗବାନଙ୍କୁ ଶରଣରେ ଯିବା, ଭଗବାନଙ୍କୁ ମାୟାର ବନ୍ଧନ ମୁକ୍ତ ହେବେ। ତେଣୁ ଏ କଥା ଯେତେବେଳେ କହିଲେ ଭଗବାନ ସେତେବେଳେ ଅର୍ଜୁନ ଚିନ୍ତା କରୁଛନ୍ତି, କ'ଣ ଅର୍ଜୁନ ଚିନ୍ତା କରୁଛନ୍ତି କହୁନାହାନ୍ତି କିନ୍ତୁ ଚିନ୍ତା କରୁଛନ୍ତି, ପ୍ରଭୁ ଏ ମାୟାକୁ ପା ହେବା ଯଦି ଏତେ ସହଜ କାହିଁକି ଲୋକମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି, ପ୍ରଭୁ ଏଇଟା ପଚାରି ନାହାନ୍ତି, ମନରେ ଚିନ୍ତା କରୁଛନ୍ତି। ସେଥିପାଇଁ ଭଗବାନ କହିଲେ ତା ଶ୍ଳୋକଟି କହିଲେ କ'ଣ କହିଲେ ନାମାଙ୍ଗ ସ୍କୃତି ମୂଢ଼ା ପ୍ରପଦ୍ୟନ୍ତି ନରାଧମ
माया प्रभुत ज्ञानम महासुरंग महासुदा कहीं जाऊना चार प्रकार व्यक्ति भगवान शरण में जाऊना समान समस्त दुष्कृति न कौन सुकृति ना से चार प्रकार प्रथम प्रकार हूँ बुढ़ा जो मूर्ख से भगवान शरण में जाऊना एवं चार लक्ष प्रकार मनुष्य मान भर जो मैंने अधम से जाऊना एवं अर्जुन चिंता करूँ बहु बहुत व्यक्ति अच्छा बहुत ज्ञानी अच्छा विज्ञानी सब बहुत वैज्ञानिक मानते ज्ञानटा माया द्वारा अपहरण हो जाए माया अपहृत ज्ञान तेणु आउ गोटे कैटेगोरी होती आश्रम भाव माँ सीधा जो मैंने असुर स्वभाव संपन्न व्यक्ति से मैंने भगवान ग्रहण करेंगे ना तेणु ये भाव में जदि भगवान सबुटे अच्छा से देखी पार ना भगवान भगवद गीता कगवान देख भगवान बुझा तो सहज कितनी बहुत कष्ट जदि भक्ति मार्ग न आसवे से बुझीपर ना जमी रूप को देखा चक्षु दरकार से भाव भगवान बुझापी भक्ति दरकार भक्ति गोटे तत्व दरकार ये पांचटी जो आम इंदिर अच्छे आम ऊर्धर अच्छा भक्ति ये भक्ति अच्छे मैंने आम इंद्र मान द्वारा भगवान को आस्वादन कर भगवान उपलब्धि कर सब रही तेणु जो मैंने सुकृति बहन व्यक्ति से भगवान शरण में जाती चतुर्विधा रुंते माँ जना सुकृति नर्जुन आर्त जिज्ञास ज्ञान के वर्ष जो मैंने सुकृति रही भगवान शरण में जाती से किए आर्त दुख पड़े बर्तमान आर्थी समस्त आर्थी रही भौतिक जगत में बर्तमान पृथ्वी से ये करोना मध्यम समस्त आर्थी हो सकते किंतु समस्त भगवान शरण में जाऊना कहीं से सुकृतिवान नुंती जन से भगवान शरण में जाऊना जो मैंने सुकृतिवान पुरुष दुख में पड़े से भगवान शरण में जब तेणु ये भाव में सब आर्थी अर्थार्थी जार दरकार धन दरकार से भगवान शरण में जब जो मैंने सुकृतिवान पुरुष समस्त जीवे ना से किए देवता मान शरण जब किए मनुष्य मान शरण जब किए प्राइम मिनिस्टर पाखे जब किए चीफ मिनिस्टर पाखे विभिन्न प्रकार मान सब जब भगवान शरण जब ना धन दरकार जमी ध्रुव जाइए भगवान शरण से एवं जो मैंने जिज्ञास करने चाह जिज्ञास करम तत्व कौन मनुष्य जीवन उद्दिष्ट हो ब्रह्म जिज्ञासा जनकर जो जिज्ञासा हो ब्रह्म जिज्ञासा हो बुझे पड़ो तार मनुष्य जन्म आरंभ होगा ना से पशु जीवन जापन कर जो मैंने ज्ञानी प्रकृत ज्ञानी जो मैंने ज्ञान अन्वेषण करेंगे भगवान किए से तत्व परम तत्व किए ज्ञान मध्यम से अन्वेषण करेंगे कि अन्वेषण कले भगवान जापर ना भगवान गोटे आंशिक आंशिक सत्ता को उपलब्धि करेंगे से ब्रह्म ब्रह्म सत्ता को उपलब्धि करेंगे ज्ञान मध्यम अन्य कौन से सत्ता को उपलब्धि करें तेणु ये भाव में भगवान बहुत विराट बड़ तत्व भगवान से तेणु से कथा कहार कहूँ जो भगवदगीत से व्यासदेव कहे भगवान श्री भगवान उवाच आम जब ये ग्रहण करवा भगवान कही तेज जान भगवान ये भगवान बोली आस्ते आस्ते गोटे समय आसे भगवान उपलब्धि कर चक्षुर देखिपर नासिकार आग्रहण करण विषय श्रवण करीवर तक प्रसाद आस्वादन कर भगवान विषय कथा कहीपर सब कथापर उपलब्धि कर भगवान भगवत तत्व को बुझीपर तेणु आगत्य से भगवान जहाँ विषय आम सब कथा कहले से भगवान सी आसिले आगत्य भगवान तस्मा तस्मा कहले से हस्तिनापुर आसिले आगत्य भगवान तस्मा सभार्य साग्रजपुरम भार्या भार्य शब्द कहीं आसला भार्य शब्द अर्थ हो कौन ना भरण करे भार्या कहले भार्या मैंने से भरण करेंगे तेणु भार्या भगवान समस्त भरण कर समस्त समस्त भगवान भार्या भगवान समस्त भरण कर कहीं तर पत्नी भरण कर समस्त से भरण कर भगवान विश्वम्बर समस्त को सी
ସବୁ ପ୍ରଦାନ କରୁଛନ୍ତି, ବିଶ୍ୱର ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ସେ ପୂରଣ କରୁଛନ୍ତି। ସେମିତି ଭଗବାନଙ୍କ ମହାପ୍ରଭୁଙ୍କର ଗୋଟେ ନାମ ହେଉଛି ବିଶ୍ୱମ୍ଭର ସମ୍ଭର। ତେଣୁ ଏଠି ଭାର୍ଯ୍ୟ ଶବ୍ଦରେ ଏଇଟା ହେଉଛି କ'ଣ, ସଭାର୍ଯ୍ୟ କହିଲେ ତାଙ୍କର ତୃତୀୟ ପତ୍ନୀ ହେଉଛନ୍ତି ସତ୍ୟଭାମା, ତାଙ୍କ ସହିତ ତସ୍ମାତ୍ ସଭାର୍ଯ୍ୟ ସାଗ୍ରଜ ଅଗ୍ରଜ ବଳରାମଙ୍କ ସହିତ ଆସୁଛନ୍ତି। ଦୁଇ ଜଣ ଯାକ ଯାଇଥିଲେ ତା ପୂର୍ବରୁ, ତେଣୁ ହସ୍ତିନାପୁରକୁ ଯାଇଥିଲେ, ଆ ପୂର୍ବରୁ ସେ ବର୍ଣ୍ଣନା କରାଯାଇଛି। ତେଣୁ ସେ ବର୍ତ୍ତମାନ ଦୁଇ ଜଣ ଯାକ ଫେରିଲେ, ଅଗ୍ରଜ ସାଗ୍ରଜ ପୁରମ କହିଲେ ଦ୍ୱାରକାପୁରୀକୁ ଆସିଲେ। ଦ୍ୱାରକାପୁରୀ ଭଗବାନଙ୍କର ଇଏ ହେଉଛି ପୁରୀ, ପୁର ବୋଲି କୁହାଯାଉଛି, କିନ୍ତୁ ବୃନ୍ଦାବନ ହେଉଛି ପୁର ବୋଲି କୁହାଯାଉନି। ବୃନ୍ଦାବନ ହେଉଛି କ'ଣ, ଗ୍ରାମ୍ୟ ପରିବେଶ ସେଠି ରହିଛି ବୃନ୍ଦାବନ। ଆମର ପ୍ରଭୁପାଦ ମହାରାଜ କହନ୍ତି ବୃନ୍ଦାବନ ଯେଉଁ ପ୍ଲେସ୍ ରହିଛି, ଭଗବାନ ଚାହୁଁଛନ୍ତି ସେଇଟା ପୁର କରାଯିବ ନାହିଁ, ବୃନ୍ଦାବନକୁ ପୁର କରାଯିବ ନାହିଁ। କିନ୍ତୁ ଆଜିକାଲି ବର୍ତ୍ତମାନ ଚେଷ୍ଟା ହେଉଛି ବୃନ୍ଦାବନ ଗୋଟେ ପୁର କରିବା ପାଇଁ, ବୃନ୍ଦାବନ ପରିବେଶକୁ ଗ୍ରାମ୍ୟ ପରିବେଶକୁ ବଦଳି ଦିଆଯାଉଛି, ପୁର ବା ସହର ପରିବେଶ କରିଦିଆଯାଉଛି। କିନ୍ତୁ ବୃନ୍ଦାବନ ହେଉଛି ଗ୍ରାମ୍ୟ ପରିବେଶ ବୃନ୍ଦାବନ। ତେଣୁ ଭଗବାନଙ୍କର ଏ ବୃନ୍ଦାବନ ହେଉଛି ଭଗବାନ ମାଧୁର୍ଯ୍ୟ, ମାଧୁର୍ଯ୍ୟକୁ ଅନୁଭବ କରିବା ପାଇଁ ହେଲେ ଏ ଗ୍ରାମ୍ୟ ପରିବେଶ ଦରକାର। ଗ୍ରାମ୍ୟ ପରିବେଶରେ ଭଗବାନଙ୍କର ମାଧୁର୍ଯ୍ୟକୁ ଅନୁଭବ କରିପାରିବେ। ଯମୁନା ନଦୀ ଅବଶ୍ୟ ନଦୀ ମଧ୍ୟ ସାରରେ ରହିବ, କିନ୍ତୁ ଏଇ ଯେଉଁ ଭାବରେ ଗାଭୀମାନେ ସବୁ ରହିଥିବେ, ଏଇସବୁ ରହିଛି ଗ୍ରାମ୍ୟ ପରିବେଶ, ବୃକ୍ଷ ଲତା ଇତ୍ୟାଦି ସବୁ ପ୍ରକାର ଯେଉଁ ରହିଛି, ଇଏ ହେଉଛି ଗ୍ରାମ୍ୟ ପରିବେଶ। ସହରରେ ସବୁ ମିଳିବା ପାଇଁ ଦୁର୍ଲଭ, ତେଣୁ ବୃନ୍ଦାବନକୁ ପୁର ବୋଲି କୁହାଯାଏ ନାହିଁ, ବୃନ୍ଦାବନ ଗ୍ରାମ୍ୟ ବୃନ୍ଦାବନ। ଏବଂ ଭଗବାନଙ୍କର ଦୁଇ ପ୍ରକାର ଲୀଳା ରହିଛି, ଗୋଟେ ବୃନ୍ଦାବନ ଲୀଳା, ଗୋଟେ ହେଉଛି ଦ୍ୱାରକା ଲୀଳା। ଭଗବାନଙ୍କର ମଥୁରା ଲୀଳା ମଧ୍ୟ ସେ ଦ୍ୱାରକା ଲୀଳାର ଅନ୍ତର୍ଗତ। ତେଣୁ ବୃନ୍ଦାବନରେ ଭଗବାନଙ୍କର ମାଧୁର୍ଯ୍ୟ ଅନୁଭବ ରହିଛି, ଭଗବାନଙ୍କୁ ମାଧୁର୍ଯ୍ୟ ଭାବରେ ଭଗବାନଙ୍କର ଅନୁଭବ କରନ୍ତି। ଭଗବାନଙ୍କୁ ଯଦି ଐଶ୍ୱର୍ଯ୍ୟ ରହିଛି, ସେ ଐଶ୍ୱର୍ଯ୍ୟ ଅନୁଭୂତି ବୃନ୍ଦାବନରେ ବୃନ୍ଦାବନବାସୀମାନେ କରନ୍ତି ନାହିଁ, ସେଠି ସେମାନେ ଭଗବାନଙ୍କର ମାଧୁର୍ଯ୍ୟ ଅନୁଭୂତି କରନ୍ତି। ମାଧୁର୍ଯ୍ୟ ଅନୁଭୂତି ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ମାଧୁର୍ଯ୍ୟ ଅନୁଭୂତି କହିଲେ କ'ଣ ନା, ଇଏ ଭଗବାନ ହୁଅନ୍ତି। ବ୍ରଜେ ପ୍ରସିଦ୍ଧଂ ନବନୀତ ଚୌରଂ ଗୋପାଙ୍ଗନାନାଂ ଯଦୁକୋଳ ଚୌରଂ ଅନେକ ଜନ୍ମାଦୃତ ପାପ ଚୌରଂ ଚୌରାଗଣ୍ୟାଂ ପୁରୁଷଂ ନମାମି। ତେଣୁ ବ୍ରଜରେ ସେ ପ୍ରସିଦ୍ଧ ହୁଅନ୍ତି ଭଗବାନ ବୋଲି, କିନ୍ତୁ ପୁରରେ ସେ ପ୍ରସିଦ୍ଧ ଭଗବାନ ବୋଲି, ଭଗବାନ ସମସ୍ତେ ଜାଣନ୍ତି ଭଗବାନ ଇଏ, କିନ୍ତୁ ବୃନ୍ଦାବନରେ ସମସ୍ତେ ଜାଣନ୍ତି ଇଏ ହେଉଛି ଚୋର, ନବନୀତ ଚୋର ଲହୁଣୀ ଚୋର। ତେଣୁ ଭଗବାନ ସମସ୍ତେ ବୃନ୍ଦାବନରେ କହନ୍ତି ଇଏ ଲହୁଣୀ ଚୋର କହିଲେ, ଇଏ ଚୋର ହେଉଛି ଲହୁଣୀ ଚୋର, ଇଏ କହନ୍ତି ନାହିଁ ଭଗବାନ ବୋଲି, ଲହୁଣୀ ଚୋର ସିଏ, ଇଏ ବୃନ୍ଦାବନ ଭାବ ମାଧୁର୍ଯ୍ୟ ଭାବ ଭଗବାନଙ୍କର। ଏବଂ ଭଗବାନ ଯେଉଁ ସ୍ତୁତି ମାଧ୍ୟମରେ କଲେ, ଭଗବାନ ସ୍ତୁତି କଲେ ଭଗବାନଙ୍କ ଐଶ୍ୱର୍ଯ୍ୟକୁ ଅନୁସାରେ, ଐଶ୍ୱର୍ଯ୍ୟକୁ ଉପଲବ୍ଧି କରି ଯେଉଁମାନେ ସ୍ତୁତି କରୁଛନ୍ତି, ବେଦରେ ଭଗବାନଙ୍କ ସ୍ତୁତି ସବୁ ରହିଛି, ବେଦାନାଂଶାମ ବେଦସ୍ମି, ବେଦରେ ଭଗବାନ ସବୁ ସ୍ତୁତି ରହିଛି। ତାହାଦେହରୁ ବେଦମାନ ଭିତରେ ଶ୍ରେଷ୍ଠ ବେଦ ହେଉଛି ସାମବେଦ, ଏବଂ ସାମବେଦରେ ଅନେକ ସ୍ତୁତି ରହିଛି ବା ସ୍ତୋତ୍ର ସବୁ ରହିଛି, ତାହା ଭିତରୁ ଶ୍ରେଷ୍ଠ ସ୍ତୋତ୍ର ହେଉଛି କେଉଁଟା ନା ବୃହତ୍ ସାମ ତଥା ସାମ୍ନା, ଅନେକ ସ୍ତୋତ୍ର ରହିଛି ସାମବେଦରେ, ତାହାଦେହରେ ସବୁଠାରୁ ଶ୍ରେଷ୍ଠ ସ୍ତୋତ୍ର ହେଉଛି ବୃହତ୍ ସାମ, ଯେଉଁଟା ରାତ୍ରିର ମଧ୍ୟମ ଭାଗରେ ରାତି 12ଟାରେ ସେଇଟା ଗାନ କରାଯାଏ, ତାର ରାଗ ଅଛି ସେହି ଅନୁସାରେ ଗାନ କରାଯିବ। ଏସବୁ ଭଗବାନଙ୍କର ଯେଉଁ ଐଶ୍ୱର୍ଯ୍ୟ ରହିଛି, ଏ ଐଶ୍ୱର୍ଯ୍ୟ ଭାବରେ ଭଗବାନଙ୍କର ସବୁ ସ୍ତୁତି ସବୁ ରହିଛି, କିନ୍ତୁ ଭଗବାନ ସେଥିରେ ଯେତେ ଆନନ୍ଦିତ ହୁଅନ୍ତି ନାହିଁ। ଭଗବାନ ଆନନ୍ଦିତ ହୁଅନ୍ତି କେଉଁଥିରେ ନା, ତାଙ୍କୁ ଯେତେବେଳେ କ'ଣ, ତାଙ୍କୁ ଯେତେବେଳେ କରାଯାଏ, ତାଙ୍କୁ ଯେତେବେଳେ ଭର୍ସନା କରାଯାଏ, ତାଙ୍କୁ ଯେତେବେଳେ ମାତା ମୋରେ ପୁତ୍ର ଭାବେ କରେ ନା ବନ୍ଧନ, ମାତା ମୋରେ ଭାବେ କରେ ନା ବନ୍ଧନ ଅତିହୀନ
करे लाड़ पाड़ना अतिना जने करे लाड़ पाड़ना सखा सुध सखे करे स्कंदे हारो ଦୁଇଥର ପୁଅର ମୁଖରେ ବିଶ୍ୱକୁ ଦେଖିଲେ, ବିଶ୍ୱରୂପ ଦର୍ଶନ କଲେ, ତେଣୁ ସେକେଣ୍ଡ ଟାଇମ୍ ଯେତେବେଳେ ଦେଖିଲେ ଭଗବାନ ସ୍ତୁତି କରିବା ପାଇଁ ଆରମ୍ଭ କଲେ, ଭଗବାନ ପ୍ରାର୍ଥନା କରୁଛନ୍ତି ଏଭଳି ଦେଖିକିରି। ଭଗବାନ କହିଲେ କ'ଣ ହବ ବର୍ତ୍ତମାନ ସେ ପୂଜା କରିବେ ଆଉ ମୋତେ କି ବାନ୍ଧିବ, ତେଣୁ ଭଗବାନ ତାକୁ ପୁଣି ଭୁଲେଇଦେବେ, ମାୟା ଦ୍ୱାରା ଆବୃତ କରିଦେଲେ। ଇଏ ହେଉଛି ଅନ୍ତରଙ୍ଗ ମାୟା ବା ଉନ୍ନତର ଶକ୍ତି ଭଗବାନଙ୍କୁ ରହିଛି, ଦୟୀ ମାୟା ଯେଉଁ ରହିଛି ସେଥିରେ ତାଙ୍କୁ ଭୁଲେଇଦେଲେ। ସେହିଭଳି ଭାବରେ ଯେଉଁ ରହିଛି ବୃନ୍ଦାବନରେ ତାଙ୍କ ସଖାମାନେ ଭାବନ୍ତି ଇଏ କ'ଣ ବଡ଼ ଲୋକ ଇଏ, ଯେତେବେଳେ ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ହାରିଗଲେ ଉଭା କୃଷ୍ଣ ଭଗବାନ ସୁଦାମାନ ପରାଜିତ ବୃଷଭ ଭଦ୍ରସେନସ୍ତୁ ପ୍ରଣମ୍ବ ଗୃହିଣୀ ସୁଧ। ଭଗବାନ ଯେତେବେଳେ ହାରିଗଲେ ସେତେବେଳେ କୃଷ୍ଣ କହୁଛନ୍ତି ସୁଦାମଙ୍କୁ ମୁଁ କାନ୍ଦିବି ନାହିଁ, କାନ୍ଦିବ ନାହିଁ, କଣ୍ଡିସନ ହେଇଥିଲା ଏଇଟା କାନ୍ଦିବଟା, ମୁଁ କଣ୍ଡିସନ ହେଇ କ'ଣ ମୁଁ ମାନିବି ନାହିଁ, ମୁଁ ରାଜାଙ୍କ ପୁଅ ନନ୍ଦ ମହାରାଜାଙ୍କ ପୁତ୍ର ମୁଁ ତୋତେ କାନ୍ଦେଇବି। ତେଣୁ ଆମ ସୁଷମ ରାଧାକୃଷ୍ଣ ସେ ମହାରାଜ ସେଠି କହୁଥିଲେ, ତେଣୁ ସୀତାରାମ ଇତ୍ୟାଦି କହିଲେ ଠିକ୍ ଅଛି କୃଷ୍ଣଙ୍କୁ ଆମ ସାଙ୍ଗରେ ଖେଳିବା ନାହିଁ, ଯାଇକିରି ତାଙ୍କର ଖେଳ ଆରମ୍ଭ ହେଲା, କୃଷ୍ଣଙ୍କୁ ଖେଳେଇବି ନାହିଁ, ତେଣୁ କୃଷ୍ଣ କନ୍ଦନ କରିବାକୁ ଆରମ୍ଭ କଲେ। ତାପରେ କନ୍ଦନ କଲେ ସୀତାରାମ କହିଲେ ତାହେଲେ ତମେ ତ କାନ୍ଦିବ ତ ନା, ହଁ କାନ୍ଦି କାନ୍ଦେଇକି ନେବେ ଭଗବାନ, ଭଗବାନ କାନ୍ଦେଇକି ନେବେ। ଉଭା କୃଷ୍ଣ ଭଗବାନ ସୀତାରାମ ପରାଜିତ, ପରାଜିତ ହେଇଗଲେ ଭଗବାନ, ଭଗବାନ ସିଏ ହେଉଛନ୍ତି ଅଜିତ, ତାଙ୍କୁ କେହି ପରାଜିତ କରିବେ, ସେ ତାଙ୍କୁ କେହି ଜିତିପାରିବେ ନାହିଁ, ତେଣୁ ତାଙ୍କର ନାମ ହେଉଛି ଅଜିତ, କିନ୍ତୁ ଭକ୍ତମାନେ ତାଙ୍କୁ ଜିତିଯାଆନ୍ତି। ସୀତାରାମ ଜିତିଗଲେ, ଭଗବାନ ହାରିଗଲେ, ତେଣୁ ତାଙ୍କୁ କାନ୍ଦେଇକି ନେଲେ। ଏଇଭଳି ଭାବରେ ସେ କହନ୍ତି ତମେ କ'ଣ ବଡ଼ ଲୋକ, ତମେ ଆମେ ସମାନ, ତୁମେ ଆମେ ସମାନ। ଏ ରାଧାରାଣୀ କ'ଣ କରନ୍ତି, ତାଙ୍କୁ ବିଭିନ୍ନ ପ୍ରକାର ଅର୍ଚ୍ଚନା କରନ୍ତି, ଲମ୍ପଟ ଇତ୍ୟାଦି କହିକିରି ବିଭିନ୍ନ ପ୍ରକାର ଅର୍ଚ୍ଚନା କରନ୍ତି, କିନ୍ତୁ ଭଗବାନଙ୍କ ମୋତେ ସେଇଟା ବହୁତ ବଢ଼ିଆ ଲାଗେ। ବେଦ ସ୍ତୁତି ହେଇତେ ହରେ ସେଇ ମୋର ମନ, ବେଦ ସ୍ତୁତିରେ ଭଗବାନ ଯେତେ ଆନନ୍ଦିତ ହୁଅନ୍ତି ନାହିଁ, ତାଙ୍କୁ ବେଶୀ ଆନନ୍ଦିତ ହୁଅନ୍ତି। ଏଇଭଳି ଭାବରେ ରାଧାରାଣୀଙ୍କର ବର୍ଷନା, ସେଥିପାଇଁ ଭଗବାନ ରାସଲୀଳାରୁ ଉଭେଇ ଯାଇଥିଲେ, ବର୍ଷନା ଶୁଣୁଥିଲେ। ଏବଂ ଯେତେବେଳେ ଭ୍ରମର ଗୀତରେ ବର୍ଣ୍ଣନା କରାଯାଇଛି, ଭ୍ରମର ଗୀତ ଯେଉଁ ରହିଛି 47 ଅଧ୍ୟାୟରେ, ଏଇ ଯେଉଁ 10 ଶ୍ଳୋକ ରହିଛି ଏଥିରେ ରାଧାରାଣୀ ଯେଉଁ ପ୍ରକାର ଭଗବାନଙ୍କୁ ବର୍ଷନା କରିଛନ୍ତି, ଏଇଟା ଭଗବାନ ବହୁତ ଆନନ୍ଦ ଦେଉଥିଲା, ଭଗବାନ ସେ ନିନ୍ଦା କରୁଥିଲେ ରାଧାରାଣୀ। ଦଶମ ସ୍କନ୍ଧ 47 ଅଧ୍ୟାୟରେ କହୁଛନ୍ତି, ଉଦ୍ଧବ ଯାଇଥିଲେ ଉଦ୍ଧବ ସନ୍ଦେଶରେ, ଏସବୁ ସବୁ ରହିଛି, ବହୁତ ସୁନ୍ଦର କଥା ସବୁ ରହିଛି 10 ଶ୍ଳୋକରେ। ଏଇ ଯେଉଁ କ'ଣ କହନ୍ତି ଜଳ୍ପ, ବିଭିନ୍ନ ପ୍ରକାର ଜଳ୍ପ କରୁଛନ୍ତି ସିଏ ଭଗବାନ, ବିଭିନ୍ନ ପ୍ରକାର ଘୋଷଣା କରୁଛନ୍ତି, କହୁଛନ୍ତି ଯେ ଭଗବାନ ନିନ୍ଦା କରୁଛନ୍ତି। ମୃଗୟୂରୁ କପୀନ୍ଦ୍ର ବିଭ୍ୟଜେ ଲୌଧ ଧର୍ମା ସ୍ତ୍ରିୟମ୍ ଅକୃତ ବିରୂପାନ୍ ସ୍ତ୍ରୀଜିତ କାମଯାନ बड़ी बड़िमत्वा व्यस्तयद्वा जवद्यस अध्यक्ष बद्य तद अरम सिद्ध सख्यु दुस्त्य तत्पथार्थ बोलती मृगयुरी कपिंद्र ताकि मुझे विश्वास करी से कृष्ण को विश्वास करी तुम्हें जान से जो रही ब्रह्मर को देखिकी कौन तुम्हें जान मुझे भल भाव जानी पिला जान तुम्हें जान भगवान तक गले एगार वर्ष से जान लें पूर्व जान ना सी कारण भगवान सब ना तेणु मुझे पिला जानी से कि भाव ना कौन जानी ना मृगयुरी कपिंद्र जो गाड़ी को हत्या कले मृगयुरी कपिंद्र बाड़ी को हत्या विभुध लुप्त कमा गोटे लुब्ध बड़ी गोटे कौन ब्याध बड़ी हत्या कर पचपट हत्या करना हत्या करना सी मृगयुरी कपिंद्र विभेद लुब्ध धर्मा स्त्री अमृत विरूपा स्त्री गीत काम ना एवं जो आसते सुपर्ण कहा सुपर्ण कहा नाक कान कटे काटिदेले स्त्री मकृत विरूपा स्त्री जीत कह जी मानक कथा जो प्रकृति कौन स्त्री को चाहूना काटिदेले गोटे अलग कथा कि स्त्री जीत स्त्री जीत पत्नी द्वारा जीत ही रही थे सी स्त्री जीत काम जान ये काम बसवर्ती स्त्री लोक ये बाहर करनाक कान काटिदेले विश्वास कर सेभि बड़ी बड़ीमत्वाद्य जमी का कौन कर यज्ञ जो बड़ी दि जाए से बड़ी को खाद्य ग्रहण करा समय से यज्ञ को मत नष्ट करदेव तेणुक दौथ्व से हत्या करदे ये भाव घटना सब होती से भाव ये जो आसे गए भिकुक बेसर आसे भिकारी बेसर आसिले तीन पाद भूमि मांगे छोट छोटे पाद देखे बड़ी महाराज कहले कि बड़ी महाराज सब देदेले छोटे छोटे पाद देखे कहले तीन पाद भूमि ने विराट विराट पाद देखे दुई पाद सब नहींगले कि तथापि बड़ी तक मस्तक को अर्पण कले कि तथापि से बंधन कले तो अड़म सहित सख ताक सहित सख्य करवा बहुत होगा अल्प सहित सख से कड़ा व्यक्ति सहित आम कहीं सख्य कर सख्य भाव ग्रहण करूँ ना सख दुश्चर्य कथा किंतु ये जो तर कथार जो अर्थ रही यही त्याग करना यहाँ मुख्य पॉइंट कथार्थ ये पॉइंट्रे आम जज मैंने कहती जे भगवान कहते तुम्हें ब्रह्मा इत्यादि मान मध्यम नारद इत्यादि मान मध्यम व्यासदेव मध्यम कहते तुम जाल सृष्टि कर जाल तैयारी कर जाल को पकईकि सब भौतिक जगत जो अच्छा उदाहरण कर भागवत मध्यम भागवत गोटे जाल ये जाल मध्यम भागवत मध्यम आम जो भागवत कथा कहे से लोक मान बैराग्य उत्पन्न हो वैराग उत्पन्न है जो स्त्री पिला छुआ सब रही सब त्याग करके पल आसवे वृंदावन को आसिक भिक्षावती अवलम्बन कर चलिए स्वीकृति अच्छा सुंदर सब कथा रही तेणु अर्थ शब्द व्यवहार कर कथा अर्थ कथार अर्थ ये भाव जहा ये हूँ माधुर्य भाव वृंदावन भाव कि भगवान ये मात्र एगार वर्ष काल लीला करते आउ सब लीला पूरा रे पूरा कह मथुरार अठर वर्ष काल एवं द्वारकारे शहे वर्ष काल ये भाव में शहे अड़तीस वर्ष कथा भगवान लीला होता तेणु से पूर्व को बर्तमान जाऊार्य साजपुरम सतधनवान महारे जो आस पहुँची गले द्वारकापुर स्वागत इत्यादि है खबर पाइले सब रही गोईंदा विभाग सब रही गोईंदा विभाग पचारे कौन है कौन घटना सब है ये विभाग सब सब कहीदे भगवान न पचारे भगवान सी भगवान कह सबकि जानते किसी ना से भगवान जानती ना कि तथापि मानव लीला करर लीला कर तेणु जो मैंने रही गोविंदा विभाग मुख्य हेड डिपार्टमेंट सी आई डी पचारे कौन है कौन घटना सब होती ना आज्ञा ये सब होती
ତେଣୁ ଜାଣିଲେ ଏ ସତ ଧନୁଆ ବଧ କରିକି ଚାଲିଯାଇଛି, ପଳେଇଯାଇଛି, ଯଦିଓ ତାଙ୍କୁ ଜାଣିଛନ୍ତି ତାଙ୍କର ମଣି ନାହିଁ, କିନ୍ତୁ ତଥାପି ଭଗବାନ ସତ ଧନୁଆ ଆରେ ଭଗବାନ ବର୍ତ୍ତମାନ ଷ୍ଟେପ୍ ନେବେ ଯିବା ପାଇଁ ସତ ଧନୁଆକୁ ହତ୍ୟା କରିବା ପାଇଁ। ଆରେ ହନ୍ତୁ ହର୍ତୁ ମଣି ତଥ ତାକୁ ହତ୍ୟା କରିବା ପାଇଁ ଭଗବାନ ବର୍ତ୍ତମାନ ଷ୍ଟେପ୍ ନେବେ, ଭଗବାନ ବର୍ତ୍ତମାନ କାର୍ଯ୍ୟକ୍ରମ ଗ୍ରହଣ କରିବେ। ସତ୍ୟଧନ ହନ୍ତୁ କାହିଁକି ନା ହର୍ତୁ ମଣି ତତ ହରଣ କରିଥିଲେ, ମଣି ମଣି ଯେହେତୁ ସେ ହରଣ କରିଛନ୍ତି ସେଥିପାଇଁ ତାକୁ ହତ୍ୟା କରିବେ। ତେଣୁ ଏଇଭଳି ଭାବରେ ରହିଛି ଶ୍ଳୋକ ଟିକାରେ ଆଚାର୍ଯ୍ୟ କହୁଛନ୍ତି। ଦଶ ନମ୍ବର ଶ୍ଳୋକ, ଭଗବାନ ଦୁଷ୍ଟ ଦଣ୍ଡାର୍ଥ ସାକ୍ଷାତ ଅବତୀର୍ଣ୍ଣ ପରମେଶ୍ୱର ସନାତନ ଗୋସ୍ୱାମୀ ତାଙ୍କ ଟିକାରେ କହୁଛନ୍ତି। ଭଗବାନ ସତରେ ଏଠି କୁହାଯାଉଛି ଦୁଷ୍ଟ ଦଣ୍ଡାର୍ଥ ଭଗବାନ ଆସନ୍ତି, ପରିତ୍ରାଣାୟ ସାଧୁନା ବିନାଶାୟ ଦୁଷ୍କୃତା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଭଗବାନ ନିଜେ କହିଛନ୍ତି ଭଗବାନ ସେ ମୁଁ ଆସେ, ସବୁ ଯୁଗରେ ଆସେ। ଭଗବାନଙ୍କ ଆସିବାର ମୁଖ୍ୟ କାରଣ ନୁହଁ ଏ ଦୁଷ୍ଟମାନଙ୍କୁ ଦଣ୍ଡ ପ୍ରଦାନ କରିବା, କାରଣ ଭଗବାନଙ୍କର ଏଭଳି ଏଜେଣ୍ଟ ଅଛନ୍ତି ଯେମିତି ଆମର ରହିଛି କରୁଣା, ଭଗବାନ ଏଜେଣ୍ଟ ଦଣ୍ଡ ପ୍ରଦାନ କରିବା ପାଇଁ ସଫିସିଏଣ୍ଟ। ଥାର୍ଡ ୱେଭ୍ ଆସିବ ବୋଲି ଶୁଣାଯାଉଛି, ଥାର୍ଡ ୱେଭ୍ ଫୋର୍ଥ ୱେଭ୍ ଯେତେ ୱେଭ୍ ଆସିବେ ଭଗବାନଙ୍କ ଏଜେଣ୍ଟ ସେ ମାନେ ଏ ଭୌତିକ ଜଗତ କହିଲେ ଏଇଭଳି ଭାବରେ ରହିବ, ସୃଷ୍ଟି ସ୍ଥିତି ପ୍ରଳୟ ଯେମିତି ଜିନିଷ ଚାଲିବ, କିଛି କାଳ ସୃଷ୍ଟି ହେବ କିଛି କାଳ ରହିବ ତାହେଲେ ପ୍ରଳୟ ହେବ। କେଉଁଭଳି ଭାବରେ ପ୍ରଳୟ, ଚାରି ପ୍ରକାର ପ୍ରଳୟ ରହିଛି, ଚାରି ପ୍ରକାର ଆଂଶିକ ପ୍ରଳୟ, ନୈମିତିକ ପ୍ରଳୟ, ଆତ୍ୟନ୍ତିକ ପ୍ରଳୟ, ଏଭଳି ଭାବେ ସମ୍ପୂର୍ଣ୍ଣ ପ୍ରଳୟ, ଏଭଳି ଭାବେ ବିଭିନ୍ନ ପ୍ରକାର ପ୍ରଳୟ ଦ୍ୱାଦଶ ଭାଗବତରେ ବିଭିନ୍ନ ପ୍ରକାର ପ୍ରଳୟ ବିଷୟରେ ଚାରି ପ୍ରକାର ପ୍ରଳୟ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ଭଗବାନ ନ ଆସିଲେ ମଧ୍ୟ ସେ ପ୍ରଳୟ କରିଦେବେ, କିନ୍ତୁ ତଥାପି ଭଗବାନ ଯେଉଁ ଆସନ୍ତି ତାଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ତାଙ୍କ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବେ, ପରିତ୍ରାଣାୟ ସାଧୁନା ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବେ, ସେଥିପାଇଁ ଭଗବାନ ଆସନ୍ତି। ଆଉ ସାଇଡ୍ ବାଇ ସାଇଡ୍ ତାଙ୍କର ଯେଉଁ ବିନାଶାୟକ ଦୁଷ୍କୃତା ଦୁଷ୍କୃତମାନଙ୍କୁ ବିନାଶ କରିବେ, ଯାହାଫଳରେ କି ଅନ୍ୟମାନେ ଦୁଷ୍କୃତି ପଥରୁ ନିବୃତ୍ତ ହେବେ। ଦଣ୍ଡର ବ୍ୟବସ୍ଥା ସେଥିପାଇଁ କରାଯାଇଛି, ଅନ୍ୟମାନେ ଭୟ କରିକିରି ସେଇଟା କାର୍ଯ୍ୟ କରିବେ ନାହିଁ, ସେଥିପାଇଁ ଦଣ୍ଡର ବ୍ୟବସ୍ଥା ରହିଛି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ଶ୍ରୀ ଶ୍ରୀ ସୀତାରାମ ଯୋଗୀ କହୁଛନ୍ତି ଯେ ଭଗବାନ ଦୁଷ୍ଟ ଦଣ୍ଡାର୍ଥ ସାକ୍ଷାତ ଅବତୀର୍ଣ୍ଣ, ଭଗବାନ ନିଜେ ଆସୁଛନ୍ତି ସାକ୍ଷାତ ଅବତୀର୍ଣ୍ଣ, ଏବଂ ପରମେଶ୍ୱର ସବୁକିଛି ନିୟନ୍ତ୍ରଣ କରି ସିଏ। ତେଣୁ ଏଇଭଳି ଭାବରେ ବହୁତ କଥା ରହିଛି, ତେଣୁ ଭଗବାନ ଯେତେବେଳେ ଆସିଗଲେ ଜାଣିଲେ ସତ୍ୟଧନୁଆ ବର୍ତ୍ତମାନ ଖବର ପାଇଗଲେ, ସତ୍ୟଧନୁଆ ମଧ୍ୟ ତାଙ୍କର ସେଇ ଇଏର ଲୋକ ରାଜକର୍ମଚାରୀ ସେ ମଧ୍ୟ ଥିଲେ, ତେଣୁ ଏମାନେ ସବୁ ରାଜକର୍ମଚାରୀ ସେ କୃତବର୍ମା, ତାପରେ ଆମର ଯେଉଁ ରହିଛନ୍ତି ଅକ୍ରୁଳ, ଆମେ କହୁଥିଲୁ ସେଇଟା ଅକ୍ରୁଳ ସବୁ ନ୍ୟାୟ ପ୍ରଦାନ କରୁଥିଲେ, କୃତବର୍ମା ତାଙ୍କର ଯେଉଁ ରହିଛନ୍ତି ରକ୍ଷା ବାହିନୀର ମୁଖ୍ୟ ଥିଲେ, ଏଇଭଳି ସବୁ ଥିଲେ, ଇଏ ମଧ୍ୟ ସେଠିକାର ଜଣେ ଥିଲେ, ବହୁତ ଦକ୍ଷ ଯୋଦ୍ଧା ଥିଲେ, ତେଣୁ ତାଙ୍କୁ ସେ କହିଥିଲେ, ଏଇସବୁ କଥା ରହିଛି। ତେଣୁ ଇଏ ଯେତେବେଳେ ଖବର ପାଇଲେ ତାଙ୍କର ଯେଉଁ ନିଜ ଜନ ବ୍ୟକ୍ତି ଥିବେ ଏମିତି ଭାବେ ଭଗବାନଙ୍କର ଆରମ୍ଭ ହେଇଯାଇଛି, ତ ହତ୍ୟା କରିବେ, ଶୁଣିବେ ସତଧନୁଆ ଯାଇକରି ପ୍ରାର୍ଥନା କରିବେ, କୃତବର୍ମ ପାଖକୁ ଯିବେ, କୃତବର୍ମ କହିବେ ମୋତେ ରକ୍ଷା କର, କ'ଣ ରକ୍ଷା କରିବି, ତୁମେ କାହିଁକି ଏଭଳି କାର୍ଯ୍ୟ କଲ, ଆମେ ତୁମେ କ'ଣ କହିଥିଲୁ ଏଭଳି ଭାବେ ସମସ୍ତେ ଦେଖେଇକିରି ହତ୍ୟା କରିବା ପାଇଁ, ତୁମେ ଏଭଳି କରିଥାନ୍ତି କେହି ଦେଖିପାରିନଥାନ୍ତି, କେହି ଜାଣିପାରିନଥାନ୍ତି ତୁମେ ହତ୍ୟା କଲ ବୋଲି, ଏଇଭଳି ଭାବରେ ଖବରଦାର ମୋ ନାମ ନେବ, ଏଇଭଳି ଭାବେ କୃତବର୍ମା କହିଲେ, କୃତବର୍ମା ଯେତେବେଳେ କହିଲେ ଆଉ କୌଣସି ଉପାୟ ନାହିଁ, ଅପୂରଣ କହିବୁ ଗଲେ ଅପୁର ଯେତେବେଳେ କୁହନ୍ତିଲେ ଅପୁର କହିଲେ ଭଗବାନଙ୍କର ଭଗବାନଙ୍କର ମହିମାକୁ ଗ୍ରହଣ କରିବା ପାଇଁ ଆରମ୍ଭ କଲେ ଭଗବାନ, ଏଭଳି ଭାବରେ ସେ ଆସିବେ, ସେ ଶ୍ଳୋକ ଆସିବେ, ଭଗବାନଙ୍କୁ ସ୍ତୁତି କରୁଛନ୍ତି, ସେ ଭଗବାନ ଭକ୍ତ ନା, ସବୁ ପରିସ୍ଥିତିରେ ସେ ଭଗବାନଙ୍କର ଲୀଳା ଗ୍ରହଣ କରିବେ, ଇଏ କହୁଛନ୍ତି ସତ୍ୟଧନୁ କହିବେ ମୋତେ ଟିକେ ସାହାଯ୍ୟ କର, କ'ଣ କରିବା କେମିତି କ'ଣ କରିବା, ସିଏ ଭଗବାନଙ୍କର ଗୁଣଗାନ କରିବା ପାଇଁ ଆରମ୍ଭ କରୁଛନ୍ତି, ଏଭଳି ଭାବେ ଗୁଣଗାନ କରୁଛନ୍ତି, ସେ କହିଲେ ଆଗକୁ ଆଉ କିଛି କହିକି ଲାଭ ନାହିଁ, କହିକରି ସେ ମଣିକୁ ଆଣିକି ଆସିଥିଲେ, ମଣିକି ତାକୁ ପକେଇ ଦେଇକି ସେ ପଳେଇବେ ଦୌଡ଼ିବା ପାଇଁ ଆରମ୍ଭ କରିବେ, ଗୋଟେ ଘୋଡ଼ା ଧରିକି ଚାଲିବେ ଭଗବାନ ତା ପଛରେ ଯିବେ ଅନୁଧାବନ କରିବେ ତାକୁ ଧାବନ କରିବେ ଏଇଭଳି ଘଟଣା ସବୁ ବର୍ଣ୍ଣନା କରାଯିବା ପରବର୍ଷ କଥା ସବୁ ରହିଛି ତେଣୁ ବର୍ତ୍ତମାନ ଆମେ କଥା କହୁଛୁ ବିଶ୍ରାମ ଦେବା ଆମେ କିଛି 2 ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରିବା
Hare Krishna, Krishna Krishna, Hare Hare.